ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 25ତମ କାରଗିଲ ଦିବସ ଅବସରରେ ଆସନ୍ତାକାଲି କାରଗିଲ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଉଜ ଆଭେନ୍ୟୁ କୋର୍ଟ। ଗୁଜରାଟ ବନ୍ୟାରେ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି। ଓଡ଼ିଶା ବିଧାନସଭାରେ ଆଜି ଉପସ୍ଥାପିତ ହେବ 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍। ଏବଂ ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଆଜି ଯାତ୍ରା ଆରମ୍ଭ କଲେ 3099 ଜଣ ତୀର୍ଥଯାତ୍ରୀ। 25ତମ କାରଗିଲ ଦିବସ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବେ। ଶ୍ରୀ ମୋଦି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଙ୍କୁନ୍ ଲା ସୁଡ଼ଙ୍ଗ ପରିଯୋଜନାର ଭର୍ଚୁଆଲରେ ଶୁଭାରମ୍ଭ କରିବେ। ଏହି ସୁଡ଼ଙ୍ଗର ଲମ୍ବ 4 କିଲୋମିଟରରୁ ଅଧିକ ଏବଂ ଏହା ସବୁ ପରିସ୍ଥିତିରେ ଲେହ ସହ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ରକ୍ଷା କରିପାରିବ। ପ୍ରାୟ 15,800 ଫୁଟ ଉଚ୍ଚରେ ନିର୍ମାଣ କରାଯାଇଥିବା ଏହି ସୁଡ଼ଙ୍ଗ ବିଶ୍ୱର ସବୁଠାରୁ ଉଚ୍ଚତମ ସୁଡ଼ଙ୍ଗ ହେବ। ଏହା ଖୋଲିବା ପରେ ଲଦାଖର ସାମାଜିକ ଏବଂ ଆର୍ଥିକ ବିକାଶ ଘଟିବ ବୋଲି କୁହାଯାଇଛି। ଏହି ଅବସରରେ ଆସନ୍ତାକାଲି ସେଠାରେ ମହିଳା ମୋଟର ବାଇକ୍ ର୍ୟାଲିର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତୀୟ ସୈନିକ ତଥା ବିଶେଷକରି ନାରୀ ଶକ୍ତି ପ୍ରତି ସମ୍ମାନ ଜଣାଇ ସେନାର 25 ଜଣ ଅଭିଜ୍ଞ ମହିଳା ଏହି ମୋଟର ବାଇକ୍ ର୍ୟାଲିରେ ଅଂଶଗ୍ରହଣ କରିବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳର ନେତାମାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀ ନେତାମାନେ ଜନାଦେଶର ଅପମାନ କରୁଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି ଦେଶ ଯେତେବେଳେ ବଜେଟ୍ ଉପରେ ଫଳପ୍ରଦ ଆଲୋଚନା କରିବାକୁ ଚାହୁଁଛି ସେତେବେଳେ କିଛି ବିରୋଧୀ ଦଳ ନେତାଙ୍କ ମତ ଓ ମନ୍ତବ୍ୟ ଗୃହର ସମ୍ମାନ ହ୍ରାସ କରୁଛି। ସେ ବିରୋଧୀମାନଙ୍କୁ ଜନାଦେଶର ସମ୍ମାନ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଅବତାରଣ କରି ଶ୍ରୀ ରିଜିଜୁ କହିଛନ୍ତି ନିର୍ବାଚନ ଶେଷ ହୋଇଯାଇଛି ତେଣୁ ଏବେ ବିକଶିତ ଭାରତ ଗଠନ ନିମନ୍ତେ କାର୍ଯ୍ୟ କରିବା ଏବଂ କେନ୍ଦ୍ରୀୟ ବଜେଟ୍ ଉପରେ ରଚନାତ୍ମକ ଆଲୋଚନା କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ସେ ଅଭିଯୋଗ କରିଛନ୍ତି ବିରୋଧୀ ନେତାମାନେ ବଜେଟ୍ ଉପରେ ଆଲୋଚନା ନ କରି କେବଳ ରାଜନୀତି କରୁଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ଚଳିତ ବଜେଟ୍ ହେଉଛି ଭାରତକୁ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ କରିବାର ଉପାୟ। ଏହି ବଜେଟ୍ରେ ମହିଳା କୃଷକଙ୍କ ସମେତ ସମସ୍ତ କ୍ଷେତ୍ର ପାଇଁ ବିକାଶର ରାସ୍ତା ଖୋଲାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ବୃଦ୍ଧି କରିଛନ୍ତି। ମାମଲାର ଶୁଣାଣି ନିମନ୍ତେ କେଜରିୱାଲଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ନ୍ୟାୟାଳୟରେ ହାଜର କରାଯାଇଥିଲା। ଏହା ପୂର୍ବରୁ ଚଳିତ ମାସ 12 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାୟର ହୋଇଥିବା ଅର୍ଥ ଠକେଇ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇ ଦ୍ୱାରା ଦାୟର କରାଯାଇଥିବା ମାମଲାରେ ଜାମିନ ମିଳିନଥିବାରୁ କେଜରିୱାଲଙ୍କୁ ତିହାର ଜେଲ୍ରେ ରଖାଯାଇଛି। ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଡାଭିଡ୍ ଲାମି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଓ ବ୍ରିଟେନ୍ ମଧ୍ୟରେ ଆପୋଷ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ କେର୍ ଷ୍ଟାର୍ମରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଦୁଇ ଦେଶର ସ୍ୱାର୍ଥ ଲାଗି ଦ୍ୱିପକ୍ଷୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ବୈଷୟିକ ଜ୍ଞାନକୌଶଳ ନିରାପତ୍ତା ବ୍ୟବସ୍ଥାକୁ ଶ୍ରୀ ମୋଦି ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଲାଗି ବିଶ୍ୱସ୍ତରରେ ଭାରତ ଓ ବ୍ରିଟେନ୍ ମିଳିତ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦିଲ୍ଲୀରେ ଡକ୍ଟର ଜୟଶଙ୍କର ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ଲାମିଙ୍କ ସହିତ ଆଲୋଚନା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ସମ୍ପର୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ବହୁବିଧ ସମ୍ଭାବନା ରହିଛି। ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ସଫଳତାର ସହ ନିଜର ସ୍ଥିତି ଜାହିର କରିପାରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ବାଦଦାତାମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ବନ୍ୟା ପ୍ରଭାବିତ ସାତଟି ଜିଲ୍ଲାର 4200 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟାରେ ଫସିଥିବା 535 ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି ପାଇଛି। ଏନ୍ଡିଆର୍ଏଫ୍ର 13 ଦଳ ଏବଂ ଏସ୍ଡିଆର୍ଏଫ୍ର 20 ଦଳ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର 46 ଜଳାଶୟ ପୂରଣ ହୋଇସାରିଥିବା ବେଳେ 51 ଜଳାଶୟର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ 5000ରୁ ଅଧିକ ଗାଁକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ସୁରଟ ନବସାରୀ ବଲସାଡ ଦମନ ଏବଂ ଦାଦ୍ରା ନଗର ହାଭେଲି ଅଞ୍ଚଳକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ସକାଳେ ୱାଶିଂଟନ୍ରେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ପ୍ରାୟ 1 ଘଣ୍ଟାରୁ ଅଧିକ ସମୟ ଧରି ନିଜ ସମ୍ବୋଧନରେ ଶ୍ରୀ ନେତାନ୍ୟାହୁ ଫିଲିସ୍ତାନୀ ଅଞ୍ଚଳରେ 9 ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ପରେ ଆମେରିକା ଅସ୍ତ୍ରଶସ୍ତ ଯୋଗାଣ କରିବା କ୍ଷେତ୍ରରେ ଅଧିକ ଦୃଢ଼ତା ପ୍ରଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଶ୍ଚିମ ଏସୀୟ ସୁରକ୍ଷା ମେଣ୍ଟକୁ ଆହୁରି ସୁଦୃଢ଼ କରିବା ସହିତ ଏଥିରେ ଇସ୍ରାଏଲ୍ ଏବଂ ଆରବୀୟ ରାଷ୍ଟ୍ରଗୁଡ଼ିକୁ ସାମିଲ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଇସ୍ରାଏଲ୍ ବନ୍ଧକମାନଙ୍କୁ ମୁକ୍ତ କରିବା ସୁନିଶ୍ଚିତ କରିବା ଲାଗି ସକ୍ରିୟ ଢଙ୍ଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି ତାଙ୍କ ସରକାର ଯୁଦ୍ଧ ପରେ ଫିଲିସ୍ତାନୀମାନଙ୍କ ନେତୃତ୍ୱରେ ଗାଜାର ପରିକଳ୍ପନା କରୁଛନ୍ତି। ଏପରି ଏକ ଗାଜା ଗଠନ ପାଇଁ ସେମାନେ ଚିନ୍ତା କରୁଛନ୍ତି ଯାହା ଇସ୍ରାଏଲ୍କୁ ନଷ୍ଟଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରିବ ନାହିଁ। ନେତାନ୍ୟାହୁଙ୍କ ଅଭିଭାଷଣ ସମୟରେ ଅନେକ ଡେମୋକ୍ରାଟ ସମର୍ଥକ ତାଙ୍କ ମତକୁ ଅଗ୍ରାହ୍ୟ କରିଥିଲେ। ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ୍ ବିରୋଧୀ ବିକ୍ଷୋଭକାରୀ ହମାସ ସହିତ ଅଛନ୍ତି। ଯେଉଁ ଲୋକମାନେ କୌଣସି କାରଣ ନଥାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଇରାନ୍ ସମର୍ଥନ ଯୋଗାଇ ଦେଉଛି। ବିଦେଶୀ ନେତା ଭାବରେ ଆମେରିକା ସିନେଟ୍ରେ ଏହା ନେତାନ୍ୟାହୁଙ୍କ ଚତୁର୍ଥ ଥର ସମ୍ବୋଧନ ଅଟେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ସେ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ 2024 ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଛନ୍ତି। ଆଜି ହ୍ୱାଇଟ୍ ହାଉସ୍ରୁ ରାଷ୍ଟ୍ରକୁ ସମ୍ବୋଧିତ କରି ସେ କହିଛନ୍ତି ଏବେ ନୂଆ ପିଢ଼ି ଦାୟିତ୍ୱ ନେବାର ସମୟ ଆସିଛି। ସେ କହିଛନ୍ତି ଉପରାଷ୍ଟ୍ରପତି କମଳା ହାରିସ୍ ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନା କରିପାରିବେ। ଚଳିତ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବା ପରେ ବାଇଡେନ୍ ପ୍ରଥମ ଥର ପାଇଁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଓଡ଼ିଶା ବିଧାନସଭାରେ ଆଜି ଅପରାହ୍ନରେ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ବିଜେପି ସରକାର ପ୍ରଥମ କରି ରାଜ୍ୟ ବିଧାନସଭାରେ ଏହି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛି। ଗତ ଫେବୃୟାରୀ 8 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର 1,18,000 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ। 2024-25 ଆର୍ଥିକ ବର୍ଷର ପ୍ରଥମ 4 ମାସ ଖର୍ଚ୍ଚ ବହନ ଲାଗି ଏହି ବଜେଟ୍ରେ ବ୍ୟବସ୍ଥା କରାଯାଇଥିଲା। ଆକାଶବାଣୀର ପୂର୍ବତନ ସମାଚାର ସମ୍ପାଦକ ପି ଚନ୍ଦ୍ରଶେଖରନ୍ଙ୍କ ଆଜି କେରଳସ୍ଥିତ କୋଜିକୋଡ଼ିର ଏକ ଡାକ୍ତରଖାନାରେ 94 ବର୍ଷ ବୟସରେ ପରଲୋକ ଘଟିଛି। ସେ ଆକାଶବାଣୀର ନୂଆଦିଲ୍ଲୀ ଏବଂ ତିରୁବନନ୍ତପୁରମ୍ କେନ୍ଦ୍ରରେ କାର୍ଯ୍ୟ କରିଥିଲେ। ସେ ବିକେ ନାରାୟଣ ଭଟ୍ଟାଥିରି ଟ୍ରଷ୍ଟର ସ୍ଥାପନ କରିଥିଲେ। ଶ୍ରୀ ଚନ୍ଦ୍ରଶେଖରନ୍ ଭାରତୀୟ ବିଦ୍ୟାଭବନ ଏବଂ ଅନେକଗୁଡ଼ିଏ ସାଂସ୍କୃତିକ ସଂଗଠନ ସହ ସମ୍ପୃକ୍ତ ଥିଲେ। ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଆଜି ସକାଳୁ 3,099 ଜଣ ତୀର୍ଥଯାତ୍ରୀ ଜମ୍ମୁର ଭଗବତୀ ନଗର ମୂଳ ଶିବିରରୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ସକାଳୁ 106 ଦଳରେ ତୀର୍ଥଯାତ୍ରୀମାନେ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ 1,286 ଜଣ ବାଲତାଲ ମୂଳ ଶିବିରରୁ ଏବଂ 1,803 ଜଣ ତୀର୍ଥଯାତ୍ରୀ ପହଲଗାମ ମୂଳ ଶିବିରରୁ ଯାତ୍ରା ଆରମ୍ଭ କରିଛନ୍ତି। 25ତମ କାର୍ଗିଲ୍ ଦିବସ ଅବସରରେ ଆସନ୍ତାକାଲି କାର୍ଗିଲ୍ ଯୁଦ୍ଧ ସ୍କାରକ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ବିଚାର ବିଭାଗୀୟ ହେଫାଜତ 8 ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି। ଗୁଜରାଟ ବନ୍ୟାରେ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି। ଓଡ଼ିଶା ବିଧାନସଭାରେ ଆଜି ଉପସ୍ଥାପିତ ହେବ 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଆଜି ଯାତ୍ରା ଆରମ୍ଭ କଲେ 3,099 ଜଣ ତୀର୍ଥଯାତ୍ରୀ। ସମ୍ବାଦ ଶେଷ ହେଲା।